वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय महाप्रसादे गोविंदे श्री श्री गौरताय श्री श्री कृष्ण बलराम श्री श्री जगन्नाथ प्रभु सुभद्रा महारानी श्री राधा कृष्ण चंद्र श्री श्री लक्ष्मी नृसिंहदेव श्री श्री सीताराम हनुमान जी ग्रंथराज पाद पद्म अर्पण त्रिविधान करी श्री गुरुदेव श्री श्रीमद भक्तिश्वर दामोदर स्वामी गुरु महाराज पाद पद्म अर्पण त्रिविधान करी ईस्कन प्रतिष्ठित आचार्य श्री श्रीमद भक्ति विधान संस्कृत महाराज पाद पद्म अर्पण त्रिविधान करी समस्त साधु वैष्णव तथा पुष्ट वैष्णव जन्मृत मातृवृंदमर्पण त्रिवेदन करी आज हम श्रीमद भागवतम दशम स्कंद चौदह अध्याय आठवीं शोक आरंभ करवा आठ कथा आरंभ करवा दस चौदह आठ गतकाली हमें सात श्लोक कथक विश्राम देते भगवान को जो गुण रही किए तक वर्णना करपर कि गणना गणीपर भगवान गुण जो रही यदि बा भौतिक जगत जी सब सृष्टि ये तो गोटे भौतिक जगत गोटे विश्व ब्रह्मांड ये अनंत कोटी विश्व ब्रह्मांड रही सब विश्व ब्रह्मांड भूमि रही जल रही आलोक रही सब रही भूमि जी रही अधिक रही जल अधिक रही आलोक किए गणीपर जदि बा किए गणीपर कि भगवान गुण को कई गणीपारे ना गत का श्लोक कहते तेना आज आ गए श्लोक कौन कंपा सुसमीक्षण भुंजान एवाकृतंगमस्ते जीवे तजो मुक्ति पदेश दाय भाग तेणु इस श्लोक तत् एवं अन्य सर्वसाधन परित्यज्य भक्ति कुर्वन त्वांग लभते इति प्रकरणार्थ अवगत तत्र कीदृश सन कुर्जा इति अपेक्षा माह ये श्लोक बहुत गुरुत्वपूर्ण श्लोक विश्वनाथ चतुर्थर कहते जो भगवान का पूर्व श्लोक कहगला भगवान गुण को कहीं जानपारे ना तो भगवान जदि कहे ब्रह्मा कहते केमी कौन करवा भगवान गुण को तो आम जापर ना के गुण रही जापर ना सबकि तेणु अन्य सब साधन को त्याग करवल भक्ति करवा तेणु ये जो रही ये कथा को कहवापी केमी से श्लोकटी कौन अनुकंपा आम जीवन धारण करुचे आम जीवन रे बहुत आसुची सब परिस्थिति आसुची विभिन्न प्रकार सुख दुख सब रोच सब परिस्थिति रे आम से चिंता करवा ये भगवान कृपा तत्व अनुकंपा सुसमीक्षा मान जदि ठीक भाव जब आम समीक्षा करवा चिंता करवा जाना जो जहाँ सब हो सबकि भगवान अनुकंपा ये लाइन पड़ेगला यहाँ भगवान को अनुकंपा यहाँ आम गरम लगे तेनालीराम भगवान अनुकंपा सबकि अनुकंपा भगवान कृपा आम सब खाली इंद्र तृप्ति करुले कि तपस्या करवा बिना लाइन रहा चलिया यहाँ गोटे भगवान को स्मरण करवा सब समय जेकोसी पार्थित हो सब समय आम चिंता कर भगवान को कृपा हाँ हम हम टे कम हो अति अनुकंपा भगवान कृपा अनुकंपा सुसमीक्षा मान जो मैंने उन्नत ଭୌତ ରହିଛନ୍ତି, ତାଙ୍କ ବୁଦ୍ଧି ରହିଛି, ସେମାନେ ସବୁ ଯଦି ସମୀକ୍ଷା କରି ଆମର ଅଳ୍ପ ବୁଦ୍ଧି ଥିଲେ ମଧ୍ୟ ଆମେ ଯଦି ଠିକ ଭାବରେ ବୁଦ୍ଧିର ବ୍ୟବହାର କରିବା, ଜାଣିବା, ଏଇଟା ହେଉଛି ଭଗବାନ କୃପା। ଆମେ ନ ଜାଣିଲେ ମଧ୍ୟ ଯେହେତୁ ଶାସ୍ତ୍ରରେ କୁହାଯାଇଛି ସେହି ଅନୁସାରେ ଆମେ ଚିନ୍ତା କରିବା, ଏଇଟା ହେଉଛି ଭଗବାନ କୃପା। ତତ୍ୱ ଅନୁକମ୍ପା ବର୍ତ୍ତମାନ ମୋଟର ଚାଲିଲା, ତତ୍ୱ ଅନୁକମ୍ପା ବର୍ତ୍ତମାନ ମୋଟର ଚାଲିଲା, ଫ୍ୟାନ୍ ବସି ଆସି ବର୍ତ୍ତମାନ ଭଗବାନଙ୍କ କୃପା, ସବୁକିଛି ଭଗବାନ କୃପା। ଏହିଭଳି ଭାବରେ ଯଦି ଭୁଞ୍ଜାନ ଏବାତ୍ମ କୃତଂ ବିପାକମ୍, ଆମେ ଯେଉଁ ଦୁଃଖ ପାଉଛେ କାହିଁକି ନା ଆମେ ପୂର୍ବ ଜନ୍ମରେ କିଛି ବିପାକ କରିଥିଲେ ବା କିଛି କିଛି ପାପ କାର୍ଯ୍ୟ କରିଥିଲେ। ବିପାକର ଅର୍ଥ ହେଉଛି କ'ଣ? କର୍ମଫଳ, କର୍ମଫଳ ପୁଣ୍ୟକର୍ମ ଫଳ ଅନୁସାରେ ଜଣେ ସୁଖ ଭୋଗ କରୁଛି, ପାପ କର୍ମ ଫଳ ଅନୁସାରେ ଜଣେ ଦୁଃଖ ଭୋଗ କରୁଛି। ଭଗବାନ ସବୁ ବ୍ୟବସ୍ଥା କର୍ମଫଳର ବ୍ୟବସ୍ଥା କରିଛନ୍ତି। ପୁଣ୍ୟକାର୍ଯ୍ୟ କଲେ ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ଥା, ପୁଣ୍ୟକାର୍ଯ୍ୟ ଯଦି ଜଣେ କରିବେ ତାହେଲେ ସେ ଉନ୍ନତ ଲୋକକୁ ଯାଇକି ସେଠି ସବୁ ପ୍ରକାର ବହୁତ ପ୍ରକାର ସୁଖ ଭୋଗ କରିବେ। କିନ୍ତୁ ଅଧ ଗଚ୍ଛନ୍ତି ତାମସା, ତମ ଗୁଣରେ ବା ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଯେଉଁମାନେ କରିବେ ସେମାନେ ବହୁତ ଦୁଃଖ କଷ୍ଟ ଭୋଗ କରିବେ। ଭଗବାନଙ୍କର ବ୍ୟବସ୍ଥା ହେଇଛି ଏଇଟା। ତେଣୁ ଆମେ ଯେଉଁ ଦୁଃଖ ପାଉଛେ ଏଇଟା ଭାବିବା, ଏଇଟା ଭଗବାନଙ୍କର, ଆମେ ଯେଉଁ କର୍ମ କରିଛେ ସେ କର୍ମର ଫଳ ପ୍ରାପ୍ତ ହେଉଛେ। ତତ୍ୟନୁକମ୍ପାମ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମ କୃତଂ ବିପାକମ୍ ହୃଦ୍ଭାଗମ ପୂର୍ବୀର ବିଦଧନ ନମସ୍ତେ। ସେଇଟା କାଇଁ ବୁଲୁନି ନା, ସେଇଟା ବନ୍ଦ କରିଦେଲେ କି? ଲାଇନ୍ ଆସିଗଲା, ଏଇଟା ଏଇଟା ଲାଇନ୍ରେ ଚାଲୁଛି, ସେଇଟା ଇଏ ନା ନା, ଏଇଟା ଜେନେରେଟର୍ ନା, ସେଇଟା ଜେନେରେଟର୍ ତେଣୁ ରହିଛି ହୃଦ୍ଭାଗ ବପୁର ଭିର। ଆମେ କାଲି ଗୋଟେ ଶୁଣୁଥିଲେ ଯେଉଁ ରହିଛି କାୟ ମନ ବାକ୍ୟ, ଏଇଟା ମଧ୍ୟ ସେଇଭଳି ଭାବରେ କାୟ ମନ ବାକ୍ୟ ହୃଦୟ ବାଗ, ବାଗ କହିଲେ କଥା ମାଧ୍ୟମରେ, ବପୁ କହିଲେ ଶରୀର ମାଧ୍ୟମରେ, ଇଏ ବି ସେଇଭଳି ଭାବରେ କାୟ ମନ ବାକ୍ୟ ଭଳି ବିଦଧନ। ଏହିଭଳି ଭାବରେ ସବୁ ସମୟରେ ଭଗବାନ ପ୍ରଣାମ କରିକିରି ବିଦଧନ ନିବେଦନ କରିକି ସବୁକିଛି ଭଗବାନ ପ୍ରଣାମ କରିକି ନିବେଦନ କରିକିରି ଯେଉଁମାନେ ଜୀବନ ଧାରଣ କରିବେ ସେମାନେ ମୁକ୍ତି ପଦରେ ପ୍ରାପ୍ତ ହୋଇଯିବେ। ଦାୟ ଭାଗ ପିତାଙ୍କର ଧନରେ ପୁତ୍ରର ଅଧିକାର ରହିଛି, ଗୁରୁଙ୍କର ଧନରେ ଶିଷ୍ୟର ଅଧିକାର ରହିଛି, ଅଧିକାର ଦାୟ ଦାୟ ଭାଗ ରହିଛି। ଯଦି ବହୁତ ଧନୀ ବ୍ୟକ୍ତି ଜଣେ ଚାଲିଗଲେ, ବିରାଟ ବଡ଼ ଧନୀ ବ୍ୟକ୍ତି ଜଣେ ଜଣେ ଏସବୁ ୱିଲ୍ କରୁଛନ୍ତି, ୱିଲ୍ କରିଦେଉଛନ୍ତି ମୋର ମୋର ଅନ୍ତରେ ମୋର ଧନଟା ଏଇଭଳି ଭାବରେ ସବୁ ବ୍ୟବହାର କରାଯିବ, ସେଇଟା ଗୋଟେ ଲେଖିଦେଉଛନ୍ତି। ଯଦି କିଛି ନାହିଁ ତାହେଲେ ତାଙ୍କର ଯେଉଁ ଉତ୍ତରାଧିକାରୀ ଅଛି ଦେଖାଯିବ, କିଏ ତାଙ୍କର ଉତ୍ତରାଧିକାରୀ? ଆମକୁ ଧନୀ ବ୍ୟକ୍ତି ଜଣେ ଅଛନ୍ତି, ଆଉ ଯେଉଁମାନେ ଧରିଦେବେ ତାଙ୍କର ତ କିଛି ନାହିଁ, ଆଉ କ'ଣ କ'ଣ ପାଇବେ ତାଙ୍କ ପିଲାମାନେ? କିନ୍ତୁ ଜଣେ ବହୁତ ବଡ଼ ବିଶିଷ୍ଟ ବଡ଼ ବହୁତ ଧନୀ ବ୍ୟକ୍ତି ଅଛନ୍ତି, କୋଟି କୋଟି ଟଙ୍କା ରହିଛି ତାଙ୍କର, ସେ ଯଦି ଚାଲିଗଲେ ତାଙ୍କର ଧନ କିଏ ନେବେ? ତାଙ୍କର ଧନ ନେବେ ତାଙ୍କର ଉତ୍ତରାଧିକାରୀ, ଉତ୍ତରାଧିକାରୀ ସବୁ ରହିଛି, କିଏ ପ୍ରାପ୍ତ ହେବେ ସବୁ ରହିଛି, ପୁଅ ପାଇବ, ସ୍ତ୍ରୀ ପାଇବ ବା ସ୍ୱାମୀ ପାଇବ, ଏସବୁ ରହିଛି ତାଙ୍କର ଉତ୍ତରାଧିକାରୀ ସେମାନେ। ତେଣୁ ସେହିଭଳି ଭାବରେ ଯେଉଁମାନେ ନିଜ ଜୀବନକୁ ଏହିଭଳି ଭାବରେ ଗଢ଼ି ଚଳନ୍ତି, ସବୁ ପରିସ୍ଥିତିରେ ଦୁଃଖ ଆସୁ ବା ସୁଖ ଆସୁ ସବୁକିଛି ଭଗବାନଙ୍କର କୃପା ବୋଲି ଗ୍ରହଣ କରିକି ତତ୍ୟନୁକମ୍ପାମ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମ କୃତଂ ବିପାକମ୍। ଆମେ ଆଜି ଯେଉଁ ଏଇଠି ରହିଛେ, ଏଇ ଯେଉଁ ଦ୍ରବନନ୍ଦ ଧାମ ରହିଛେ, ଏଇଟା ଅବଶ୍ୟ କର୍ମଫଳ ନୁହଁ, କର୍ମଫଳଟା ଅଲଗା ଜିନିଷ। କର୍ମଫଳ କେଉଁଟା ନା, କର୍ମଫଳ କହିଲେ ଯେଉଁଟାକ ନିଜର ଇନ୍ଦ୍ର ତୃପ୍ତି ପାଇଁ ଆମେ ସବୁ ବ୍ୟବହାର କରୁଛେ କର୍ମଫଳ। ଅବଶ୍ୟ ଭକ୍ତି ଉନ୍ମୁଖୀ ସ୍ୱୀକୃତି ମଧ୍ୟ ରହିଛି, ଏକ୍ଜାକ୍ଟ କର୍ମଫଳ ନହେଲେ ମଧ୍ୟ ଭକ୍ତି ଉନ୍ମୁଖୀ ସ୍ୱୀକୃତି ରହିଛି, ଯେଉଁଥିପାଇଁ କି ଆମେ ଆଜି ରଘୁନନ୍ଦନ ଧାମରେ ସବୁ ରହିଛେ, ଅଧିକାର ସବୁ ରହିଛି, ସମସ୍ତଙ୍କର ସବୁ ଅଧିକାର ରହିଛି, କର୍ମ ଅଧିକାର ଯେଉଁମାନଙ୍କ କର୍ମର ଅଧିକାର ଅଛି ସେମାନେ ଭକ୍ତି କରିପାରିବେ ନାହିଁ, ଯେଉଁମାନଙ୍କ ଜ୍ଞାନର ଅଧିକାର ରହିଛି ସେମାନେ ଭକ୍ତି କରିପାରିବେ ନାହିଁ, ଯେଉଁମାନେ ଭକ୍ତିର ଅଧିକାର ରହିଛି ସେମାନେ ଭକ୍ତି କରିବେ, ବା କିଛି ଭକ୍ତି ଉନ୍ମୁଖ ସ୍ୱୀକୃତି କରୁଛି ଅଜାଣତରେ। ଆଜି ରଘୁନନ୍ଦନ ଧାମରେ ଅନେକ ପଶୁ ପକ୍ଷୀ ଇତ୍ୟାଦି ସମସ୍ତେ ବୃକ୍ଷ ଲତା ଇତ୍ୟାଦି ସମସ୍ତେ ଭଗବାନଙ୍କୁ ସେବା କରୁଛନ୍ତି। ଏଇଟା ଏଇଟା ବି ଗୋଟେ ଉନ୍ମୁଖ ଭକ୍ତି ଉନ୍ମୁଖ ସ୍ୱୀକୃତିର ଜୀବ। ଏଇ ଫୁଲ ସକାଳେ ଫୁଲ ତୋଳା ହେଉଛି, ସବୁ ଗଛମାନେ ଫୁଲ ଭଗବାନଙ୍କର ସେବା କଲେ ଏଇଟା କ'ଣ ବେକାର ଯିବ, ଆର କିଛି ଫଳ ନାହିଁ। ତେଣୁ ଇଏ ଭକ୍ତି ଉନ୍ମୁଖ ସ୍ୱୀକୃତି। ଆମ ଅଜାଣତରେ ବହୁତ ଲୋକ ଆସୁଛନ୍ତି, ଆମେ କଥା କହିଲା ବେଳେ କେତେ ଜଣ ଆସୁଛନ୍ତି ସବୁ, ଇଏ ହେଲେ ମଧ୍ୟ କରୋନା ପରିସ୍ଥିତିରେ ମଧ୍ୟ ମନ୍ଦିରକୁ ଆସିକି ମୁଣ୍ଡିଆ ମାରିକି ଯାଉଛନ୍ତି, ଇଏ ତାଙ୍କର ଅଜାଣତରେ ଏ ସ୍ୱୀକୃତି ପ୍ରାପ୍ତ ହେଉଛନ୍ତି, ଏ ଭକ୍ତି ଉନ୍ମୁଖ ସ୍ୱୀକୃତି ବୋଲି କୁହାଯାଏ। ଏହିଭଳି ଭାବରେ ଭକ୍ତି ଉନ୍ମୁଖ ସ୍ୱୀକୃତି କରିଥିବାରୁ ଜଣେ ଆଜି ଭକ୍ତି ପଥରେ ଆସିଛନ୍ତି, ନହେଲେ ଜଣେ ଭକ୍ତି ପଥରେ ଆସିବା ଏତେ ସହଜ ନୁହଁ। ଭକ୍ତି ପଥରେ ଆସିଛନ୍ତି ସେ କର୍ମ ମଧ୍ୟ ହେଲେ ମଧ୍ୟ ସେଇଟା ଭକ୍ତି ଉନ୍ମୁଖ ସ୍ୱୀକୃତି, ଯେଉଁଥିପାଇଁ କି ସେମାନେ ଆଜି ଭକ୍ତି କରୁଛନ୍ତି। ଯାହା ହେଉ, ବିଶେଷ ଭାବରେ ଭକ୍ତମାନଙ୍କର ଭକ୍ତମାନଙ୍କ କର୍ତ୍ତବ୍ୟ ହେଉଛି, ଯେତେବେଳେ ସୁଖରେ ରହିଲେ ତ ଅଲଗା କଥା, ସୁଖରେ ଆମେ ତ ଭଗବାନ ସେବା କରୁଛେ, ସୁଖରେ ହେଉ ବା ଦୁଃଖରେ ହେଉ ସେବା କରିବା, କିନ୍ତୁ ଦୁଃଖ ଯେତେବେଳେ ପଡ଼ିବ ସେଇଟା ଆମ ପାଇଁ ଗୋଟେ ପରୀକ୍ଷା। ଦୁଃଖ ଯେତେବେଳେ ପଡ଼ିବ ସେତେବେଳେ ଯଦି ଆମେ ଭଗବାନ ଭୁଲିଗଲେ ତାହେଲେ ପରୀକ୍ଷାରେ ଫେଲ୍ ହେଇଗଲେ। ଦୁଃଖ ଯେତେବେଳେ ପଡ଼ିବ, ରୋଗ ହେଲା ବା ଅନ୍ୟ କିଛି ହେଇଗଲା, ଆକ୍ସିଡେଣ୍ଟ ହେଇଗଲା, କ'ଣ ହେଇଗଲା, କ'ଣ ବିଭିନ୍ନ ପ୍ରକାର ଅସୁବିଧା ସବୁ ରହିଛି ଭୌତିକ ଜଗତ କହିଲେ, ସବୁ ପ୍ରକାର ପଦମ ପଦମ ଯତ୍ ବିପଦା, ପ୍ରତି ପଦରେ ବିପଦ ରହିଛି, କିନ୍ତୁ ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନେଇଗଲେ ଆଉ ସେଥିରେ ବିପଦ ନଥାଏ। ଏଇ ଅଧ୍ୟାୟରେ ଆସିବ ସେ ଶ୍ଳୋକଟି, ପଦମ ପଦମ ଯତ୍ ବିପଦା ନ ତେଷାମ। ତେଣୁ ବିଭିନ୍ନ ଯେତେବେଳେ ଅସୁବିଧା ଆସୁଛି, ଦୁଃଖ ଆସୁଛି, ସେହି ସମୟରେ ଏଇଟା ଗୋଟେ ପରୀକ୍ଷା ଭଗବାନଙ୍କର। ସେହି ସମୟରେ ଯଦି ଆମେ ଭଗବାନଙ୍କର ସ୍ମରଣ କଲେ ତାହେଲେ ପରୀକ୍ଷାରେ ପାସ୍ ହେଲେ, ପରୀକ୍ଷାରେ ପାସ୍ ହେଲେ ନହେଲେ ପୁରୀ ଭୁଲିଗଲେ ତ ଭଗବାନ ଭୁଲିଗଲେ ଆଉ କ'ଣ। ସବୁ ସମୟରେ ପରୀକ୍ଷା ହେଉଛି, ଯଦି ଖାଲି ବଳି ମହାରାଜ ପରୀକ୍ଷା ଦେଇଥିଲେ ଉତ୍ତୀର୍ଣ୍ଣ ହେଇଗଲେ ସବୁ ହେଇଗଲେ ଆମର ଆଉ ପରୀକ୍ଷା ନାହିଁ ତା ନୁହଁ। ଭକ୍ତି ମାର୍ଗରେ ଆସିଲା ମାନେ ପରୀକ୍ଷା, ସବୁ ମାର୍ଗରେ ସବୁଠି ପରୀକ୍ଷା ରହିଛି, ଆଉ ଭକ୍ତି ମାର୍ଗରେ ପରୀକ୍ଷା ଛାଡ଼ିଦେବେ ଭଗବାନ? ସବୁଠି ପରୀକ୍ଷା ଦେଇ ଦେଇକି ଆସୁଛେ, ପିଲାଦିନେ ସ୍କୁଲରେ ପରୀକ୍ଷା ଦେଉଛେ, ସବୁ ରହିଛି। ତେଣୁ ଭଗବାନଙ୍କର ବ୍ୟବସ୍ଥାରେ ମଧ୍ୟ ପରୀକ୍ଷା ସବୁ ରହିଛି, ଏ ପରୀକ୍ଷା ହେଉଛି, ସବୁ ପରିସ୍ଥିତିରେ ପରୀକ୍ଷା ହେଉଛି। ଯେଉଁମାନେ ଭଗବାନ ଭକ୍ତ ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ, ଭକ୍ତମାନେ ଭକ୍ତିରେ ଯେଉଁମାନେ ଉନ୍ନତି କରିଛନ୍ତି, ନହେଲେ ଫେଲ୍ ହେଇଯିବେ। ଫେଲ୍ ହେଇଗଲେ ଯେ ମାନେ ସବୁ ସରିଗଲା, ଯେମିତି ଗୋଟେ କଥାରେ ଅଛି 12 ବର୍ଷର ତପସ୍ୟା ଶୁଖୁଆପଡ଼ାରେ ଗଲା ବୋଲି ନଷ୍ଟ ହେଇଗଲା, ସେମିତି ନୁହଁ। ଯେଉଁ ତପସ୍ୟା ଆମେ କରିଛେ, ଯାହା କିଛି କରିଛେ ଭଗବାନ ଉଦ୍ଦେଶ୍ୟରେ, ସେ କେବେ ନଷ୍ଟ ହେବ ନାହିଁ। ତେଣୁ ଭଗବାନ ପ୍ରଥମେ ଆଶ୍ୱାସନ ଦେଇଦେଲେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ, ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟା। ଅତି ଅଳ୍ପ କିଛି ଆମେ ଯଦି କିଛି କରିଛେ ଭଗବାନଙ୍କର ସେବାରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଗୋଟିଏ ଥର ଜାମଳ ନାମ ନେଇଥିଲା, ସେ ପୁଣି ମୃତ୍ୟୁ ସମୟରେ ସେ ପୁଣି ପୁତ୍ରକୁ ଲକ୍ଷ୍ୟ କରିକିରି ସେ ପୁଣି ଅଶ୍ରଦ୍ଧାର ସହିତ ସେ ପୁଣି ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିକିରି ତଥାପି ସେ ଭଗବତ ଧାମ ଗଲା। ଏଇ ଉଦାହରଣଟି ଦିଆଯାଏ ଭଗବାନଙ୍କର ନାମର ମହାତ୍ମା ଏଇଭଳି ଭାବେ ରହିଛି। ମ୍ରିୟମାଣ ହରେ ନାମ ଗୁଣନ୍ ପୁତ୍ର ପଚାରିତମ ଯାହା ମିଳୋପି ଅଗାଧାମ କିମୁତ ଶ୍ରଦ୍ଧା ଗୁଣନ୍। ଆରେ ଅଜାମିଳ ମୃତ୍ୟୁ ସମୟରେ 88 ବର୍ଷ ବୟସରେ ମିରମାଣ ହରେ ନାମ ଭଗବାନ ନାମ ନେଇଥିଲା, ନାରାୟଣ କି କହିଥିଲା, ଘୃଣନ୍ ପୁତ୍ର ପଚାରି ତମ ଯେଉଁ ନାରାୟଣଙ୍କ ନାମ ନେଇଥିଲା ଭଗବାନ ଚିନ୍ତା କରି ନେଇନଥିଲା, ପୁଅକୁ ଲକ୍ଷ୍ୟ କରି ନେଇଥିଲା, ଏବଂ ସବୁ ପ୍ରକାର ପାପ କାର୍ଯ୍ୟରେ ସେ ଲିପ୍ତ ରହିଥିଲା, କିନ୍ତୁ ତଥାପି ସେ ଭଗବାନ ଧାମକୁ ଗଲା। ଆଉ ଯେଉଁମାନେ ଶ୍ରଦ୍ଧାର ସହିତ ଭଗବାନ ନାମ ନେବେ ତାଙ୍କ କଥା କ'ଣ କହିବା। ସୁଖଦେବ ଗୋସ୍ୱାମୀ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟ 49 ଶ୍ଳୋକରେ ଏ ଶ୍ଳୋକଟି ଏଇଟା କହିଛନ୍ତି କଥା। ତେଣୁ ଆମେ ଯଦି ଭୁଲିଗଲେ ମାନେ ବିପଦରେ ଆସିଲେ ଭଗବାନ ମନେ ପଡ଼ିଲେ ନାହିଁ, କିଛି ଅସୁବିଧା ନାହିଁ। ମାନେ ଅସୁବିଧା ତ ନିଶ୍ଚିନ୍ତ ଭାବରେ, କିନ୍ତୁ ତଥାପି ଆମେ ଆଉ କହିବା ଗଲା ସରିଲା ଆଉ ଛାଡ଼ିଦେବା ଭକ୍ତି ମାର୍ଗ ଛାଡ଼ିଦେବା, ତା ନୁହଁ। ଭକ୍ତି ମାର୍ଗ ଯିବେ ତ ଯେଉଁ ମୁକ୍ତି ପଦ ଯିବେ, ଆମେ ଏଇଭଳି ଭାବେ ରହିଥିବୁ ଅନ୍ତିମ ସମୟ ପର୍ଯ୍ୟନ୍ତ। ଏଇ ମାର୍ଗରେ ଯେଉଁମାନେ ରହିଥିବେ ସେମାନେ ମୁକ୍ତି ପ୍ରାପ୍ତ ହେବା ପାଇଁ ତାଙ୍କର ହକଦାର ହୋଇଯିବେ, ମୁକ୍ତି ପ୍ରାପ୍ତ ହେବା ପାଇଁ ହକଦାର ହୋଇଯିବେ। କିନ୍ତୁ ଏଇ ଜୀବନ ପିରିୟଡ଼ରେ ଆମେ ଯେତେ ବଞ୍ଚିକି ରହିଛେ, ସେଇ ସମୟରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପରୀକ୍ଷା ଆସୁଛି। ବିଭିନ୍ନ ପ୍ରକାର ପରୀକ୍ଷା ଆସିଲା ବେଳେ ଆମେ ଏଇଟା ଚିନ୍ତା କରି ଏଇ ଶ୍ଳୋକଟି କହିବା, ଏଇ ଶ୍ଳୋକଟି ମନେ ପକାଇବା, ତତେ ଇଏ ହେଉଛି ଭଗବାନଙ୍କର କୃପା। ଏଇ ସମ୍ବନ୍ଧରେ ଗୋଟେ କଥା ଅଛି, ଗୋଟେ ରାଜାଟେ ଥିଲେ, ଜଣେ ରାଜା ଥିଲେ, ତାଙ୍କର ଜଣେ ମନ୍ତ୍ରୀ ଥିଲେ, ବହୁତ ବଡ଼ ଭକ୍ତ ସିଏ। ସବୁକିଛିକୁ ସେ ଭାବୁଥିଲେ ଭଗବାନ କୃପା, ଭଗବାନ ମଙ୍ଗଳମୟ, ସବୁକିଛି ଭଗବାନ କୃପା। ଗୋଟେ ଥର ରାଜାଙ୍କର ଆଙ୍ଗୁଠିଟି କଟିଗଲା, ଆଙ୍ଗୁଠିଟି କଟିଗଲା, ଆଉ ସିଏ ଖାଲି ସିଏ କେତେ ଚିନ୍ତା କରି ମୁଁ ଆଙ୍ଗୁଠି କଟିଗଲା, ଆଙ୍ଗୁଠି କଟିଗଲା, ଆଙ୍ଗୁଠି କଟିଗଲା, ଏଇଭଳି ଭାବରେ ଚିନ୍ତା କରିକିରି ଯାହା ତ ହେଲା ହେଲା। ତାଙ୍କ ସବୁ କ'ଣ ବ୍ୟବସ୍ଥା କରିଥିବେ, ବୈଦ୍ୟ ବୈଦ୍ୟ ଆସି କେତେ କ'ଣ ସବୁ ହେଇଥିବ। ହେଲା ପରେ ମଧ୍ୟ ଯେତେବେଳେ ତାଙ୍କର ଆରମ୍ଭ ହେଲା, ମାନେ କ'ଣ ଶାସନ ଆରମ୍ଭ ହେଲା, ଆସିଲେ ବସିଲେ ଇଏରେ, ଯେଉଁ ତାଙ୍କର ରହିଛି ରାଜାଙ୍କର ଯେଉଁ ରହିଛି ଇଏ କ'ଣ ତାକୁ କୁହନ୍ତି, ସେଠି ଯେଉଁ ବସିକିରି ଆଜି ତ ଆଲୋଚନା ହେବ, ସବୁ କ'ଣ କଥା ହେବ ସବୁ ରହିଛି। ସେଇଠି ଆସିକି ସେ ପ୍ରଥମେ କହିଲେ ମୋର ଆଙ୍ଗୁଠି କଟିଗଲା, ମୋର ଆଙ୍ଗୁଠି। ଆମେ ଦେଖିବା ଆମେ ଯେଉଁ ଭକ୍ତମାନଙ୍କ ଯେଉଁ ରହିଛି, ଭକ୍ତମାନଙ୍କ ପାଖରେ ଯଦି ଦେଖାଯିବ ଦେଖା କଥା ହେଇଯିବ କ'ଣ ନା ମୋର ଏଇଠି ଅସୁବିଧାଟା ହେଇଗଲା। ଆଉ ଥରେ ଯାଇଥିଲୁ ଗୋଟେ ମନ୍ଦିରରେ, ଗୋଟେ ରହିଛନ୍ତି ଜଣେ ସନ୍ନ୍ୟାସୀ, ଜଣେ ସନ୍ନ୍ୟାସୀ ଜଣେ ଆମକୁ ଯେତେବେଳେ ଦେଖିଲେ ସେ କହିଲେ ମୁଁ ଏଇ ଘରଟା ଯେଉଁ ନେଇଛି ଘରଟାରେ ଆଉ ମୁଁ ଜାଣିପାରିଲିନି, ଇଏ ହେଲାନି, ଏସବୁ ଘରଟାରେ କ'ଣ ଆଟାଚ୍ ବାଥରୁମ୍ଟା ମୁଁ ନେଇପାରିଲି ନାହିଁ, ଏଇ କଥା କହିଲେ ସେ ପ୍ରଥମେ ଦେଖାରେ ଏଇଟା କହିଲେ। ସାଧାରଣତଃ ଆମେ ସେଇଟା କହୁଛେ, ଯଦି କିଏ ଗୋଟେ ଆମେ ଦେଖା ହେଲେ, ଯେଉଁମାନେ ଭକ୍ତିରେ ଉନ୍ନତି କରିନାହାନ୍ତି ନିମ୍ନ ସ୍ତରରେ ଅଛନ୍ତି, ସେମାନେ ଦେଖା ହେଲା ମାନେ କହିବେ ମୋର ଏଇଟା ଅସୁବିଧା ହେଇଗଲା, ଆଜି ଏଇଟା ହେଇଗଲା, ସେଇଟା ହେଇଗଲା, ସେଇଟା ହେଇଗଲା, ଭଗବାନ କଥା ଭୁଲିଯିବେ ସେଇଟା, ଭଗବାନ କଥା କହିବେ ନାହିଁ। ଯେଉଁମାନେ ଉନ୍ନତ ଭକ୍ତ ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ବିଘ୍ନ ସାଧକ ଆମ ଭଳି ସାଧକ ଯେଉଁମାନେ, ଏତେ ସହଜରେ ଭଗବାନ ପ୍ରତି ଆସିବ ନାହିଁ, ଏ ବିଶ୍ୱାସ ଆସିବ ନାହିଁ, ତେଣୁ ଏ କଥା କହିବେ। ତେଣୁ ରାଜା ମଧ୍ୟ ସେତେ ଏତେ ଭକ୍ତ ନୁହନ୍ତି, ସେ କହିଦେଲେ ମୋର ଆଙ୍ଗୁଠି ଆଜି କଟିଗଲା, ମୋର ବଡ଼ କ'ଣ ମୋର ଆଜି ବଡ଼ ଦୁର୍ଦ୍ଦିନ, ମୋର ଆଙ୍ଗୁଠି କଟିଗଲା। ସାଙ୍ଗେ ସାଙ୍ଗେ ମନ୍ତ୍ରୀ କହିଲେ ଏ ଭଗବାନ କୃପା। ଦେଖନ୍ତୁ ଏହିଭଳି ଭାବରେ ଜୀବନଯାପନ କରିବାକୁ ପଡ଼ିବ, ସବୁ ସମୟରେ ଭଗବାନ କୃପା ମଙ୍ଗଳମୟ, ସେ ଯାହା କରନ୍ତି ମଙ୍ଗଳ ପ୍ରାଣୀର ମଙ୍ଗଳ ପାଇଁ, ଏଇଟା ବି ଆମର ରହିଛି ଓଡ଼ିଆରେ କଥା ରହିଛି, ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କରନ୍ତି। କିନ୍ତୁ କେତେଜଣ ବୁଝୁଛନ୍ତି ସେଇଟା, ରାଜା ବୁଝିପାରିଲେ ନାହିଁ, ମନ୍ତ୍ରୀକୁ ନେଇକିରି ଜେଲ୍ ଦେଇଦେଲେ, କାରାଦଣ୍ଡ ଦେଇଦେଲେ, ମୋର ଆଙ୍ଗୁଠି କଟିଗଲା, ଇଏ ଗୋଟେ ଲୋକ ସେ କହୁଛି। ଆଉ ଯେଉଁମାନେ ରହିଥାନ୍ତେ କ'ଣ ଆଜ୍ଞା ଏମିତି ହେଇଗଲା, ସନ୍ଧ୍ୟା ଭଗବାନ ବଡ଼ ଇଏ ଭଗବାନଙ୍କର ଦୟା ନାହିଁ, ଏଇଭଳି ଭାବରେ ତାଙ୍କୁ କହିଥାନ୍ତେ ମନ ଖୁସି କରିବା ପାଇଁ। କିନ୍ତୁ ଭଗବାନ ଭକ୍ତ କହିଦେଲେ ସତ କଥା, ଶାସ୍ତ୍ର କଥା କହିଦେଲେ, ଭଗବାନ କୃପା ସବୁ, ଭଗବାନ ଶାସ୍ତ୍ର ଉପରେ ବିଶ୍ୱାସ ଥିଲା ସେତିକି, ତାଙ୍କୁ ଜେଲ୍ ଦଣ୍ଡ ଦେଇଦେଲେ କିଛି ଚିନ୍ତା ନାହିଁ, ଜେଲ୍ ଦଣ୍ଡ ରହିଲେ ମଧ୍ୟ ସେ ଭଗବାନଙ୍କର ଏଇଟା ଭଗବାନ କୃପା। ଜେଲ୍ ଦଣ୍ଡ ଭାଙ୍ଗିଲେ ମୁଁ କାହିଁକି କହିଲି, ଏସବୁ କହିଲି, ଏଇଟା ଠିକ୍ ହେଲା ନାହିଁ, ନ କହିଥିଲେ ହେଇଥାନ୍ତା, ଏସବୁ ଚିନ୍ତା କଲେ ନାହିଁ, ଜେଲ୍ରେ ରହିକିରି ମଧ୍ୟ ସେ ହେଉଛନ୍ତି ଭଗବାନ କୃପା। ଭଗବାନ କୃପା କଲେ କ'ଣ କୃପା କଲେ, କ'ଣ କୃପା କଲେ, କୃପା କଲେ ଯେ ଜେଲ୍ରେ ମଧ୍ୟ ହେଇଥିଲେ ଆଉ କିଛି ମୋର ନାହିଁ, ମନ୍ତ୍ରୀର ବହୁତ ଦାୟିତ୍ୱ ରହିଛି, ଏଇଟା କର ସେଇଟା କର ସେଇଟା, ସକାଳୁ ଉଠିକି ରାତି ପର୍ଯ୍ୟନ୍ତ ହଜାର ଅର୍ଡ଼ର ରହିଛି ରାଜାଙ୍କର, ରାଜ୍ୟ ଶାସନ କରିବେ କ'ଣ ଛୋଟିଆ କଥା, ଆଉ ଜେଲ୍ ଭିତରେ ରହିଲେ କିଛି କାମ ନାହିଁ, ଖାଇଲେ ପିଇଲେ ଭଗବାନ ନାମ ନେଲେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ରାମ। ମନ୍ତ୍ରୀ ଏଇଭଳି ଭାବରେ ଆନନ୍ଦରେ ରହିଲେ, ରାଜା କିନ୍ତୁ କ'ଣ କଲେ, ଦେଇଦେଲେ ତାପରେ ଗଲେ ଶିକାର କରିବା ପାଇଁ ଗୋଟେ ଦିନ ଗଲେ ଗୋଟେ ଶିକାର କରି ରାଜାଙ୍କର ଇଏ ହେଉଛି ସେଇଟା ଆନନ୍ଦ ସେଇଟା ତେଣୁ ଯାଉଛନ୍ତି ସେଇ ସମୟରେ କୌଣସି କାରଣରୁ ତାଙ୍କ ମନ୍ତ୍ରୀ ବା ସବୁ ସେନାପତି ଇତ୍ୟାଦି ସବୁ ଅଲଗା ହୋଇଗଲେ ଗୋଟେ ଚୋର ସର୍ଦ୍ଦାର ଆସି ତାଙ୍କୁ ନେଇଗଲେ ଧରିକି ନେଇଗଲେ ବଳି ଦେବା ପାଇଁ ଦେବୀଙ୍କ ପାଖରେ ବଳି ଦେବା ପାଇଁ ନେଇଗଲେ ଆଉ ଯେତେବେଳେ ବଳି ଦେବା ପାଇଁ ଦେଖିଲା ବେଳକୁ ଦେଖିଲେ ତାଙ୍କ ଆଙ୍ଗୁଠି କଟିଯାଇଛି ଆଉ କ'ଣ ବଳି ଦେବେ ତାଙ୍କୁ ଛାଡ଼ିଦେଲେ ଯେତେବେଳେ ବଳି ଦେବା ପାଇଁ ବସିଥିଲେ ମାନେ କ'ଣ ଭାବୁଥିଲେ ଆଜି ମୋର ମୃତ୍ୟୁ ହୋଇଗଲା ସେ ଆଙ୍ଗୁଠି କଟିଯାଇଥିଲା ଭଲ ହୋଇଥିଲା ଆଜି ବେକ କଟିଯିବ ଆଙ୍ଗୁଠି କଟିଗଲା ଭଲ ହୋଇଥିଲା ଏବେ ସେ ଜାଣିପାରିବେନି ପରେ ଜାଣିବେ ସେଇଟା ବେକ କଟିବ ତେଣୁ ମୃତ୍ୟୁ ସମୟରେ କେଉଁଭଳି ଭାବେ ଚିନ୍ତା ହେବ ମୃତ୍ୟୁ ସମୟରେ ଆସନ ମୃତ୍ୟୁ ଗୋଟିଏ ମୁହୂର୍ତ୍ତରେ ମୃତ୍ୟୁ ହୋଇଯିବ କ'ଣ ହେବ ଚିନ୍ତା କରିପାରିବା ସେ କେଉଁ ଚିନ୍ତା କରୁଥିବେ ଦୁର୍ଦ୍ଦିନ 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 ଏଇଭଳି ଭାବେ ଚିନ୍ତା କରୁଥିବ ପ୍ରଜା ମନ୍ତ୍ରୀଙ୍କ କଥା ମନେ ପଡ଼ୁନଥିବ ଏଇଟା ମୋର ମଙ୍ଗଳ ହେଲା ଚିନ୍ତା କରୁନଥିବେ କିନ୍ତୁ ଯାହା ବି ହେଉ ସେ ଯେହେତୁ କଟିଯାଇଥିଲା ଆଗୁଠୁ କଟିଯାଇଥିଲା ସେଥିପାଇଁ ରକ୍ଷା ପାଇଗଲେ ନହେଲେ ମୃତ୍ୟୁବରଣ କରିଥାନ୍ତେ ତେଣୁ ଜାଣିଲେ ବର୍ତ୍ତମାନ ମନ୍ତ୍ରୀଙ୍କର ଯାହା କହିଥିଲେ ସେଇଟା ଠିକ୍ କଥା ଭଗବାନ କୃପା ଆଙ୍ଗୁଠି କାଟିଦେଇଥିଲେ ବୋଲି ଆଜି ମୋ ବେକ କଟିଲା ନାହିଁ ନହେଲେ ବେକ ଆଜି କଟିଥାନ୍ତା ଏଇଭଳି ଭାବରେ ଭାବି ଭାବିକି ଆସୁଛନ୍ତି ଆସିକରି ମନ୍ତ୍ରୀଙ୍କୁ ଫାଷ୍ଟ ଉଦ୍ଧାର କଲେ ମନ୍ତ୍ରୀଙ୍କୁ ଜେଲରୁ ଇଏ କଲେ ତାଙ୍କ ପାଇଁ କ୍ଷମା ପ୍ରାର୍ଥନା କଲେ ମୋର ଭୁଲ ହୋଇଗଲା ଆପଣ ଯାହା କହୁଥିଲେ ଠିକ୍ କଥା ଏଇଭଳି ଭାବରେ ଭୁଲ ହୋଇଗଲା ସବୁ କହିକିରି ସବୁ କହିଲେ ଆଜି ମୁଁ ମୃତ୍ୟୁବରଣ କରିଥାନ୍ତି କିନ୍ତୁ ମୋର ଆଙ୍ଗୁଠିଟି କଟିଯାଇଥିବାରୁ ମୁଁ ରକ୍ଷା ପାଇଗଲି କିନ୍ତୁ ମନ୍ତ୍ରୀ ମହାଶୟ ମୋର ଗୋଟେ ସନ୍ଦେହ ରହିଛି ଆଉ ଗୋଟେ ସନ୍ଦେହ ରହିଛି ନା କ'ଣ ନା ମୁଁ ଯେଉଁ ତୁମକୁ ଜେଲରେ ଦେଇଦେଲି ଏଇଟା କ'ଣ ଭଗବାନ କୃପା ହେଲା ତେଣୁ ସେ କହିଲେ ଯାହା ତ ସେ ତାହା ଯାହା କୃପା ସେ ନିଜେ ଜାଣିଛନ୍ତି କ'ଣ କ'ଣ ତଥାପି କହିଲେ କହିଲେ ଯଦି ମୁଁ ମୋର ଆପଣ ଯଦି ବନ୍ଦୀ କରି ନଥାନ୍ତେ ତାହେଲେ ମୁଁ ଆପଣଙ୍କ ସାଙ୍ଗରେ ଯାଇଥାନ୍ତି ଆପଣଙ୍କ ସାଙ୍ଗରେ ଯାଇଥିଲେ ମୋର ଆଜି ମୃତ୍ୟୁ ହୋଇଥାନ୍ତା ତେଣୁ ମୁଁ ଯେଉଁ ଜେଲରେ ରହିଲି ଏଇଟା କୃପା ଭଗବାନ କୃପା ଏଇଭଳି ଭାବରେ ଆମ ଜୀବନଯାପନ କରିବାକୁ ପଡ଼ିବ ତାହେଲେ ଜଣେ ମୁକ୍ତିପ୍ରାପ୍ତ ହେବା ପାଇଁ ଦାୟ ଭାଗ ତାଙ୍କର ଅଧିକାର ଆସିବ ଶରୀର ତ୍ୟାଗ କଲା ପରେ ସେମାନେ ଭଗବତ ଧାମକୁ ଯିବେ ଭଗବତ ଧାମକୁ ଯିବେ ଏଇଭଳି ଭାବରେ ଜୀବନଯାପନ କରିବାକୁ ପଡ଼ିବ ଏଇଭଳି ଭାବରେ ପ୍ରତି ବିପଦରେ ଆମ ଜୀବନରେ ବହୁତ ଆସୁଛି ବିପଦ ଆସୁଛି ସେଇ ବିପଦ ସମୟରେ ଆମେ ଭଗବାନ ଚିନ୍ତା କଲେ କି ଏଇଟା ଆମେ ଜାଣିବା କଥା ଯଦି କରିଛେ ତାହେଲେ ପରୀକ୍ଷାରେ ପାସ୍ ହୋଇଗଲେ ଆଉ ଅନ୍ତିମ ପରୀକ୍ଷା ଆସିବ ମୃତ୍ୟୁ ସମୟ ମୃତ୍ୟୁ ସମୟରେ ଅନ୍ତିମ ପରୀକ୍ଷା ଆସିବ COVID-19 ହଉ ବା ଯେକୌଣସି ଶଙ୍ଖ ବାଜିବ ଏ ପରୀକ୍ଷା ସବୁ ରହିଛି ଜୟ ଶ୍ରୀ ଶ୍ରୀ ସୀତାରାମ କୃଷ୍ଣ ହନୁମାନ ଜୀଉ କି ଶ୍ରୀ ଶ୍ରୀ ଗୌରୀଦାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଲକ୍ଷ୍ମୀ ସିଂହଦେବ କି ଶ୍ରୀର ଗୋପା ମହାରାଜ କି ଶ୍ରୀର ଗୁରୁଦେବ କି ବୈକାଳ କାଳତି କି ଦାୟୀ ଗୌତମାନନ୍ଦୀ ତେଣୁ ଇଏ ଏଇଭଳି ଭାବରେ ଆମେ ଯଦି ଜୀବନଯାପନ କରିବା ଅନ୍ତିମ ସମୟରେ ଭଗବାନଙ୍କ ସ୍ମରଣ ଆସିବ ଇଏ ହେଉଛି ମନୁଷ୍ୟ ଜୀବନର ଶ୍ରେଷ୍ଠ ଲାଭ ହେଉଛି ଏଇଟା ଅନ୍ତିମ ସମୟରେ ଭଗବାନ ସ୍ମରଣ ଆସିବ ତେଣୁ ଏ ବହୁତ ଭାଷ୍ୟ ରହିଛି ସୁଦର୍ଶନ ସ୍ୱାମୀ କହୁଛନ୍ତି ପିତାଙ୍କର ଉତ୍ତରାଧିକାରୀ ଲାଭ କରିବା ପାଇଁ ବୈଧ ପୁତ୍ରକୁ ଯେପରି କେବଳ ବଞ୍ଚି ରହିବାକୁ ହୁଏ ସେହିପରି ଭକ୍ତି ଯୋଗରେ ଅବଶ୍ୟ ପାଳିନ ବିଧି ସମୟକୁ ଅନୁସରଣ କରି ଯେ କେବଳ ମାତ୍ର କୃଷ୍ଣ ଭାବନା ମୃତ୍ୟୁରେ ଜୀବନ ଧାରଣ କରନ୍ତି ସେ ସ୍ୱାଭାବିକ ଭାବରେ ପରମେଶ୍ୱର ଭଗବାନଙ୍କ କୃପାଲାଭ ପାଇଁ ଯୋଗ୍ୟ ହୁଅନ୍ତି ପକ୍ଷାନ୍ତରେ ସେ ହିଁ ଭଗବତ ଧାମକୁ ଉନ୍ନୀତ ହୁଅନ୍ତି ଜୀବନ ଯେଉଁ ଜୀବନ ଧାରଣ କଲେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଲେ ଏବଂ ବିଭିନ୍ନ ସମୟରେ ଭଗବାନ ପରୀକ୍ଷା କରିବେ ପରୀକ୍ଷା ସମୟରେ ବିପଦରେ ଯଦି ଆମେ ଭଗବାନ ଭୁଲି ନ ଗଲେ ଆମେ ବୁଝିବା ଏ ପରୀକ୍ଷାରେ ଆମେ ପାସ୍ ହୋଇଗଲେ ଏଇଭଳି ଭାବରେ ଗୋଟିଏ ଗୋଟିଏ ପରୀକ୍ଷା ଦେଇ ଅନ୍ତିମ ସମୟରେ ଅନ୍ତିମ ପରୀକ୍ଷା ହେଉଛି ମୃତ୍ୟୁ ପରୀକ୍ଷା ମୃତ୍ୟୁ ହେଉଛି ଅନ୍ତିମ ପରୀକ୍ଷା ମନୁଷ୍ୟ ଜୀବନରେ ଆମର ମୃତ୍ୟୁ ହେଉଛି ଅନ୍ତିମ ଭଗବାନଙ୍କ ଦ୍ୱାରା ଆମ ପାଇଁ ଅନ୍ତିମ ପରୀକ୍ଷା ଆମେ କେତେ କ'ଣ ରଘୁନନ୍ଦନ ଧାମରେ କେତେ କ'ଣ କଲେ ସବୁ ଜଣା ପଡ଼ିବ ଅନ୍ତିମ ଅନ୍ତ କାଳେ ଚ ମାମେବ ସ୍ମରଣ ମୁକ୍ତ କାଳେବରମ ଯହ ପ୍ରୟାତି ସମତ ଭାବମ ଯାହାତେ ନା ସତ୍ୟ ସଂଶୟ। ଏ ଶ୍ଳୋକଟି ଦୁଇଥର କହିଛନ୍ତି ଭଗବାନ ଭଗବତ ଗୀତା ନବମ ଅଧ୍ୟାୟରେ ଅଷ୍ଟମ ଅଧ୍ୟାୟରେ ଦୁଇଥର କହିଛନ୍ତି। ଅନ୍ତିମ ସମୟରେ ଯଦି ଭଗବାନଙ୍କ ସ୍ମରଣ ହେଇପାରିଲା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ତାହେଲେ ପରୀକ୍ଷାରେ ପାସ୍ ହେଇଗଲେ ଭଗବତ ଧାମରେ। ତାପରେ ଦେଖିଲା ବେଳକୁ ସେ ଆଉ ନଥିବେ, ଆଉ କେଉଁଠି ଭୌତିକ ଜଗତରେ ଘୁରି ବୁଲୁନଥିବେ, ସେ ଯାଇକି ବୈକୁଣ୍ଠ ଧାମରେ ବସିଥିବେ। ତାଙ୍କର ତାଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବ, ତାଙ୍କୁ ୱେଲକମ୍ କରାଯିବ, ତାଙ୍କୁ ୱେଲକମ୍ କରାଯିବ, ୱେଲକମ୍ କରାହେଇକି ତାଙ୍କୁ ସବୁ ତାଙ୍କର ଏଇଟା ହେଉଛି ଆପଣଙ୍କ ଆପାର୍ଟମେଣ୍ଟ, ଆପଣଙ୍କ ଆପାର୍ଟମେଣ୍ଟ ହେଉଛି ଏଇଟା, ସେ ରହିକିରି ଭଗବାନ ସେବା ନିଯୁକ୍ତ ହେବେ। ଏଠି ରହିଲେ ଢିଙ୍କି ଯୁଆଡ଼େ ଗଲେ ଧାନ କୁଟିବ। ଭକ୍ତ ଯିଏ ଭଗବାନ ଭକ୍ତି କରୁଛନ୍ତି, ଯୁଆଡ଼େ ଗଲେ ଭଗବାନ ଭକ୍ତି କରିବେ। ଏମିତିକି ନର୍କକୁ ଗଲେ ମଧ୍ୟ ତାଙ୍କର କିଛି ଅସୁବିଧା ନାହିଁ, ଭଗବାନ ଭକ୍ତି କରିବେ, ଭଗବାନ ନାମ ନେବେ। ଶିବଜୀ କହି ଷଷ୍ଠ ସ୍କନ୍ଦରେ ଏ ଶ୍ଳୋକଟି ଅଛନ୍ତି, ଯେଉଁମାନେ ନାରାୟଣ ପରା ସର୍ଭେ ନ କୁତଷ୍ଟନ ବିଭତି ସ୍ୱର୍ଗା ଅପବର୍ଗ ନରକେଶ୍ୱର ବି ତୁଲ୍ୟାଳାର୍ଥ ଦର୍ଶିନ। ଯେ ରୁଦ୍ରାସୁରକୁ ଅଭିଶାପ ଦେଉଥିଲେ ପାର୍ବତୀ ଦେବୀ, ସେତେବେଳେ ଶିବଜୀ ଏ କଥା କହିଥିଲେ, ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ କେଉଁଥିପାଇଁ ଭୟ କରନ୍ତି ନାହିଁ, ନ କୁତସ୍ତନ ବିଭତି, ସେମାନେ ଯେଉଁମାନଙ୍କର ମନେ ରହିଲା ନାହିଁ। ଅର୍ଜୁନ ପଚାରିଲେ ନା, ପ୍ରଭୁ ଆମେ କଲୁ ଏସବୁ ଭକ୍ତି କଲୁ ବା ଅନ୍ୟ କିଛି ଯୋଗ କଲୁ, ଆଉ ଅନ୍ତିମ ସମୟରେ ଆପଣଙ୍କୁ ମନେ ପଡ଼ିଲା ନାହିଁ, କ'ଣ ହେବ, ଯୋଗରେ ସିଦ୍ଧି ପ୍ରାପ୍ତ ହୋଇପାରିଲୁ ନାହିଁ। ସେମାନେ ସବୁ ଉନ୍ନତ ଲୋକକୁ ଯିବେ, ତେଣୁ ଉନ୍ନତ ଲୋକରେ ସେଠି ସବୁ ବହୁତ ପ୍ରକାର ଉପଭୋଗ ରହିଛି, ପୁଣି ଥରେ ତାଙ୍କୁ ସୁଯୋଗ ଦିଆଯିବ। ତେଣୁ ଏ ଯେଉଁ ରହିଛି, ଯଦି ସ୍ୱର୍ଗକୁ ଯାଆନ୍ତୁ, ସିଦ୍ଧି ପ୍ରାପ୍ତ ହୋଇପାରିଲାଣି ସ୍ୱର୍ଗକୁ ଗଲେ, ବା ସ୍ୱର୍ଗ ଅପବର୍ଗ ଯଦି ସିଦ୍ଧି ପ୍ରାପ୍ତ ହୋଇଗଲେ ଭଗବତ ଧାମକୁ ଯିବେ, ବୈକୁଣ୍ଠ ଲୋକ ବା ଗୋଲକ ଧାମକୁ ଯିବେ, ଗୌରମଣ୍ଡଳକୁ ଯିବେ, ରଘୁନନ୍ଦନ କ'ଣ ଆମର ଅଯୋଧ୍ୟା ଧାମକୁ ଯିବେ, କୃଷ୍ଣଙ୍କୁ ତ୍ୟାଗ କରିଦେଇଛନ୍ତି, ତେଣୁ ସେ ଗୋଲକ ଧାମ ଯିବେ ନାହିଁ, ସେ ଯିବେ ରଘୁନନ୍ଦନ ଧାମ। ରଘୁନନ୍ଦନ ଧାମ ମାନେ ଅଯୋଧ୍ୟା ଧାମ, ଭଗବାନଙ୍କର ଅଯୋଧ୍ୟା ଧାମ ରହିଛି, ତା ଉପରେ ହେଉଛି କୃଷ୍ଣଙ୍କର ଧାମ। ଚିନ୍ ଜଗତରେ ବୈକୁଣ୍ଠ ଲୋକର ଉପରେ ରହିଛି ସେ ଏସବୁ ଲୋକ ରହିଛି, ରାମଜୀଙ୍କର ଧାମ ରହିଛି ଅଯୋଧ୍ୟା ଧାମ, ତା ଉପରେ ରହିଛି କୃଷ୍ଣଙ୍କର ଲୋକ ଗୋଲକ ବୃନ୍ଦାବନ। ଗୋଲକ ବୃନ୍ଦାବନ ମଧ୍ୟ ବିଭିନ୍ନ ପ୍ରକାର ରହିଛି, ଅଯୋଧ୍ୟା ଦ୍ୱାରକା ରହିଛି, ମଥୁରା ରହିଛି, ବୃନ୍ଦାବନ ରହିଛି, ଏହିସବୁ ତା ଦେହରେ ତଫାତ୍ ରହିଛି, ବୃନ୍ଦାବନ ମଥୁରା ଦ୍ୱାରକା ଏ ତଫାତ୍ ସବୁ ରହିଛି ତାଙ୍କର, ଯାହାର ଯେଉଁଭଳି ଭାବରେ ଯେଉଁଭଳି ଭାବରେ ରହିଛି କ'ଣ ସ୍ତର ରହିଛି, ସେ ସେଇ ଅନୁସାରେ ଯିବେ, ଗୌରମଣ୍ଡଳକୁ ଯିବେ, ଅଯୋଧ୍ୟା ଧାମକୁ ଯିବେ, ରାମଙ୍କର ଭକ୍ତ ସିଏ। ଚୈତନ୍ୟ ଚରିତାମୃତରେ ଏଭଳି ଭାବରେ କଥା ସବୁ ବହୁ କଥା ରହିଛି, ଆମେ ଏତେ ଆଲୋଚନା କରିବା ନାହିଁ। ତେଣୁ ଏ ଶ୍ଳୋକରେ ଏଇଭଳି ଭାବରେ ଆମର ଜଣେ ମହାରାଜ ଅଛନ୍ତି ଇସ୍କନର, ତାଙ୍କ ନାଁ ହେଉଛି ଚନ୍ଦ୍ରମୌଳି ମହାରାଜ, ସେ କହିଛନ୍ତି ଏ ଆଫ୍ଟର ହରେକୃଷ୍ଣ ମନ୍ତ୍ର ଦିସ୍ ଇଜ୍ ଟୁ ବି ରିମେମ୍ବର୍ଡ ବାଇ ଡିଭୋଟି, ଏଇ ମନ୍ତ୍ରଟାକୁ ମନେ ରଖିବାକୁ ପଡ଼ିବ। ମହାମନ୍ତ୍ର ଯେଉଁ ରହିଛି ହରେକୃଷ୍ଣ ଯେଉଁ ମହାମନ୍ତ୍ର ସମସ୍ତେ ଜାଣନ୍ତି, ଆମେ କହିବା ଦରକାର ନାହିଁ ଏତେ ଥର, କିନ୍ତୁ ତାହାପରେ ଏଇଟାକୁ ଆମେ ମନେ ରଖିବାକୁ ପଡ଼ିବ ଏଇ ଶ୍ଳୋକଟି। ଆମର ଜଣେ ମହାରାଜ କହିଛନ୍ତି କଥା, ଚନ୍ଦ୍ରମୌଳି ମହାରାଜ, ଆମେ ଯେଉଁ ଭକ୍ତିଶାସ୍ତ୍ର କରୁଥିଲୁ ଆମକୁ ସେ ପଢ଼ାଉଥିଲେ ଚନ୍ଦ୍ରମୌଳି ମହାରାଜ, ସେ ଏଇ କଥାଟି କହିଛନ୍ତି। ତେଣୁ ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ, ମହାମନ୍ତ୍ର ଭଳି ଏ ଶ୍ଳୋକଟି ମଧ୍ୟ ଆମେ ମନେ ରଖିବା କଥା, ଇଏ ମନେ ରଖିଲେ ଭଲ, ମନେ ଏଇଭଳି ଭାବେ ଜୀବନଯାପନ କରିବେ, ଏ ଶ୍ଳୋକଟି ମନେ ନ ରଖନ୍ତୁ, କିନ୍ତୁ ଏଇଭଳି ଭାବେ ଜୀବନଯାପନ କରିବେ, ବିପଦ ଆସିଲେ ଆମେ ଚିନ୍ତା କରିବା ଏ ଭଗବାନ କୃପା ଅନୁକମ୍ପା, ଯେତିକି ଆମର କଟିଯିବା କଥା, ହାତଟି କଟିଯିବା କଥା ଆଙ୍ଗୁଠିଟି କଟିଗଲା, ଏଇଭଳି ଭାବେ ଚିନ୍ତା କରିବା, ଏଇଭଳି ଭାବରେ ଯଦି ଜୀବନଯାପନ କରିବା ତାହେଲେ ଆମେ ବୈକୁଣ୍ଠ ଧାମକୁ ଯିବା। ତେଣୁ ତାପରେ ଶ୍ଳୋକ ପଶ୍ୟେଷ ମେ ଅନାର୍ଯ୍ୟ ମନନ୍ତ ବାଧ୍ୟେ ପରାତ୍ମନି ତ୍ୱୟପି ମାଇ ମାଇନି ମାୟାଂ ବିତତ୍ୟେଖି ତୁମାତ୍ମ ବୈଭବଂ କିୟଂ କିୟଂ।